ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଜଗତଜନନୀ ମା' ଦୁର୍ଗାଙ୍କର ନବମୀ ଏବଂ ଦଶମୀ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ଚାଲିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ବିଶ୍ୱରେ ଭାରତର ପ୍ରତିଷ୍ଠା କ୍ରମଶଃ ବୃଦ୍ଧି ପାଉଛି କହିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ। ସୂଚିତ ବିକଳ୍ପ ଓ ଉନ୍ନତ ଫଳାଫଳର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିବାତ ଦିବସ ଏବଂ ଆଗାମୀ ଦୁଇଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ ସମ୍ଭାବନା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏଥର ବିସ୍ତୃତ ସମ୍ବାଦ, ଜଗତଜନନୀ ମା' ଦୁର୍ଗାଙ୍କର ଆଗମନରେ ପୁରପଲ୍ଲୀ ଉତ୍ସବ ମୁଖରିତ ହୋଇଛି। ଦୁର୍ଗତିନାଶୀଙ୍କ ଆବାହନରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ନବମୀ ପୂଜା। ଘଣ୍ଟ ଘଣ୍ଟା ଓ ଶଙ୍ଖଧ୍ୱନିରେ ପୂଜାମଣ୍ଡପଗୁଡ଼ିକ ପ୍ରକମ୍ପିତ ହେଉଛି। ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ଦଶମୀ ପୂଜା ରୀତିନୀତି ଅନୁସାରେ କରାଯାଇଛି। ଭୁବନେଶ୍ୱରରେ ଶାରଦୀୟ ଦୁର୍ଗାପୂଜାରେ 187 ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି। ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ବମିଖାଲ, ଶହୀଦନଗର, ଝାରପଡ଼ା, ବଡ଼ଗଡ଼ ପରି ପୂଜାମଣ୍ଡପରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ରାଜଧାନୀର 12 ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆମ ଭୁବନେଶ୍ୱର ସମ୍ବାଦଦାତାଙ୍କର ଏକ ରିପୋର୍ଟ।
ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଆଜି ମା'ଙ୍କ ଦଶମୀ ପୂଜା ସମସ୍ତ ରୀତିନୀତିରେ ଅନୁଷ୍ଠିତ ହେଉଛି। ଘଣ୍ଟ ଘଣ୍ଟା ପୂଜାରୀଙ୍କ ମନ୍ତ୍ରୋଚ୍ଚାରଣରେ ପୂଜାମଣ୍ଡପଗୁଡ଼ିକ ପ୍ରକମ୍ପିତ ହୋଇ ଉଠୁଛି। ରଙ୍ଗ ବେରଙ୍ଗର ଆଲୋକମାଳାରେ ରାଜଧାନୀ ଝଲସୁଥିବା ବେଳେ ସବୁ ପ୍ରମୁଖ ପୂଜା କମିଟି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତଥର ରାଜଧାନୀରେ ଅଧିକ ସ୍ଥାନରେ ରାବଣପୋଡ଼ି ହେବ। ରାଜଧାନୀରେ ଗତଥର 6 ସ୍ଥାନରେ ରାବଣପୋଡ଼ି ହୋଇଥିବା ବେଳେ ଏଥର 12 ସ୍ଥାନରେ ହେବ ବୋଲି ଜଣାପଡ଼ିଛି। ପୂଜା ସମ୍ପର୍କରେ ଆସନ୍ତୁ ଜଣେ ଭକ୍ତଙ୍କ ପ୍ରତିକ୍ରିୟା ଶୁଣିବା।
ମୁଁ ଭୁବନେଶ୍ୱର ଏଇ ମେଢ ବୁଲିବାକୁ ଆସିଥିଲି ରସୁଲଗଡ଼ ପାଖରେ। ସବୁ ମେଢ ଆଖି ଝଲସେଇ ଦେଲା ଭଳିଆ ଖୁବ୍ ସୁନ୍ଦର ହେଇଛି ସବୁ ମେଢ। ମାଆଙ୍କ ମୂର୍ତ୍ତି ସେମିତି ମଧ୍ୟ ଖୁବ୍ ଆକର୍ଷଣୀୟ। ଶ୍ରଦ୍ଧାଳୁଙ୍କର ତ ଭିଡ଼ ଲାଗି ରହିଛି। ଭିଡ଼ ଭିତରେ ଆସିକି ମାଆଙ୍କୁ ଦର୍ଶନ କରିକି ଆଶୀର୍ବାଦ ଭିକ୍ଷା କରିକି ଯିବା ହେଉଛି ଆମର କର୍ତ୍ତବ୍ୟ।
ଭୁବନେଶ୍ୱରରୁ ଆକାଶବାଣୀ ପ୍ରତିନିଧି ଦୀପକ ବେହେରା।
ଐତିହାସିକ ସହର କଟକରେ ଶାରଦୀୟ ଦୁର୍ଗାପୂଜାକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଥିବାର ଦୃଷ୍ଟାନ୍ତ ରହିଛି। ସହରର ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ମଣ୍ଡପର ସାଜସଜ୍ଜା ଓ ମନ୍ତ୍ରଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଛି। ନୟାଗଡ଼ ଜିଲ୍ଲାର 95 ସ୍ଥାନରେ ମା'ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ନୟାଗଡ଼ର ଦକ୍ଷିଣକାଳୀ, ଖଣ୍ଡପଡ଼ାର ଉମାଦେବୀ, ବାହାଡ଼ାଶୁଣୀ, ବନଦୁର୍ଗା, ବାଉରୀ, ଭାପୁରର ନାରାୟଣୀ ଏବଂ ରଣପୁରର ମଣିନାଗ ଖିଲାମୁଣ୍ଡା ଆଦି ମନ୍ଦିରରେ ବିଜୟାଦଶମୀ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମା' ଦୁର୍ଗାଙ୍କ ପୂଜା ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ଉଭୟ ବଙ୍ଗୀୟ ଏବଂ ଉତ୍କଳୀୟ ମତେ ମା'ଙ୍କ ମହାନବମୀ ଓ ବିଜୟାଦଶମୀ ପୂଜା କରାଯାଉଛି। ପୂଜାମଣ୍ଡପଗୁଡ଼ିକରେ ଚଣ୍ଡୀପାଠ, ହୋମଯଜ୍ଞ ପରିବେଶକୁ ଭକ୍ତିମୟ କରିଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ଦେବନୀତି ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଘଣ୍ଟପଡ଼ାରେ ପ୍ରସିଦ୍ଧ ସମଲେଶ୍ୱରୀ ଯାତ୍ରାରେ ଦେବୀଙ୍କ ଖଣ୍ଡାଧୁଆ ପର୍ବ ପରେ ମା'ଙ୍କ ସମଲେଶ୍ୱରୀ ଯାତ୍ରା ଆରମ୍ଭ ହୋଇଛି। ଦେବୀଙ୍କ ବରୁଆ, ଛତ୍ର, ଖଣ୍ଡା, ଢୋଲ ଓ ନିଶାଣ ବାଦ୍ୟରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଦଶହରା ବା ବିଜୟାଦଶମୀ ପର୍ବ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସୁସଜିତ କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ ଲାଗି ଓ ନୂଆ ଲୁଗା ଲାଗି କରାଯିବା ପରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯିବ। ଏହି ଅବସରରେ ଶ୍ରୀମନ୍ଦିରରେ ମଧ୍ୟ ଆୟୁଧ ପୂଜାନୀତି ସମ୍ପନ୍ନ କରାଯିବ। ସକାଳ ଧୂପ ସରିବା ପରେ ଆୟୁଧଗୁଡ଼ିକୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବା ପରେ ମେକାପ ସେବକ 3 ରୂପାଥାଳିରେ ଆୟୁଧଗୁଡ଼ିକ ରଖି ତଳୁଛୁ ଓ ପ୍ରଧାନୀ ସେବକଙ୍କ ସହ 3 ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ସେବକ ବଳଭଦ୍ରଙ୍କ ବାଡ଼ରେ ହଳ ମୁଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼ପି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ। ଶ୍ରୀଜୀଉଙ୍କର ଏହି ଅନନ୍ୟ ଓ ଦୁର୍ଲଭ ବେଶକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କଟକ ସହରର ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି। ଏଥିସହ ଜଗତଜନନୀ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ ଆଶୀର୍ବାଦ କାମନା ମଧ୍ୟ କରିଛନ୍ତି। କଟକ ସହରକୁ ଆଗାମୀ ଦିନରେ ସ୍କାର୍ଟ ସିଟିରେ ପରିଣତ କରିବା ପାଇଁ ସରକାର ସଚେତନ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବିଶ୍ୱରେ ଭାରତର ପ୍ରତିଷ୍ଠା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦେଶ ବିକାଶ ପଥରେ ଆଗଉଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ମହାରାଷ୍ଟ୍ର ନାଗପୁରସ୍ଥିତ ସଂଗଠନ ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ପାଳନ ଅବସରରେ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରି ଶ୍ରୀ ଭାଗବତ କହିଛନ୍ତି, 1925 ମସିହା ବିଜୟାଦଶମୀ ତିଥିରେ ରାଷ୍ଟ୍ର ନିର୍ମାଣ ଓ ଜନସେବାର ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ହୋଇଥିଲା। ଡକ୍ଟର କେଶବ ବଳରାମ ହେଡ୍ଗାଓଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ରାଷ୍ଟ୍ରୀୟ ସମାଜସେବୀ ସଂଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ରାଷ୍ଟ୍ରୀୟ ପରେଡ୍ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଥିବା ସ୍ୱୟଂସେବକ ସଂଘ ବିଭିନ୍ନ ଶାଖା ପକ୍ଷରୁ ଆଜି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସମାଜ ଏବଂ ଦେଶଭକ୍ତି ମାଧ୍ୟମରେ ଦେଶର ଅଖଣ୍ଡତା ପାଇଁ ସ୍ୱୟଂସେବକମାନଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ବାର୍ତ୍ତାରେ କହିଛନ୍ତି। ବୌଦ୍ଧ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସରେ ଏକ ପଥ ସଞ୍ଚାଳନ ସହର ପରିକ୍ରମା କରିଥିଲା। ମା' ଦୁର୍ଗା ଓ ଭାରତ ମାତାଙ୍କୁ ପୂଜାର୍ଚ୍ଚନା ସହ ଅସ୍ତ୍ରପୂଜନ ମଧ୍ୟ କରାଯାଇଥିଲା। ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଇନ୍ଦୁଭୂଷଣ ମହାକୁଡ ଯୋଗଦେଇ ଦେଶରକ୍ଷା ପାଇଁ ଶକ୍ତି ସଞ୍ଚୟ କରି ରାଷ୍ଟ୍ର ଗଠନ ଦିଗରେ ସମର୍ପିତ ହେବା ପାଇଁ ପ୍ରେରଣା ଦେଇଥିଲେ। କଟକ ସହରରେ ଆସନ୍ତା 14 ତାରିଖରେ ମା' ଦୁର୍ଗାଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଭସାଣ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ଟ୍ରାଫିକ୍ ପୁଲିସ୍ ପକ୍ଷରୁ କଟକଣା ଜାରି କରାଯାଇଛି। ସକାଳ 8:00 ତା'ପର ଦିନ ପ୍ରତିମାଗୁଡ଼ିକ ବିସର୍ଜନ ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍ ନିୟମ ଅନୁଯାୟୀ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି ବୋଲି ଟ୍ରାଫିକ୍ ଏସ୍ପି ସୁଶାନ୍ତ କୁମାର ସିଂ କହିଛନ୍ତି। ଦୁର୍ଗାପୂଜାର ନବରାତ୍ର ଅବସରରେ ସମ୍ବଲପୁରରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ ହୋଇଛି। ଶିଶୁକନ୍ୟାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ କଲ୍ୟାଣ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ହସ୍ପିଟାଲରେ ଆଜି ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟାମାନଙ୍କର ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣ୍ଠିବାତ ରୋଗ ସମ୍ବନ୍ଧରେ ଲୋକମାନଙ୍କ ଭିତରେ ସଚେତନ ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଉଛି। ସୂଚିତ ବିକଳ୍ପ ଓ ଉନ୍ନତ ଫଳାଫଳ ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି। 1996 ମସିହାରେ ପ୍ରଥମଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍ ସମସ୍ୟା ବର୍ତ୍ତମାନ ପିଢ଼ିର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଆର୍ଥ୍ରାଇଟିସ୍ ରୋଗଠୁ ଦୂରେଇ ରହିବା ଓ ଏହା ସହ ମୁକାବିଲା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଦୈନିକ ବ୍ୟାୟାମ କରିବା ସହ ଶାରୀରିକ ପରିଶ୍ରମ କଲେ ଆର୍ଥ୍ରାଇଟିସ୍ ରୋଗରୁ ଉପଶମ ମିଳିଥାଏ। ଦେଶରେ ତମାଖୁମୁକ୍ତ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ନଭେମ୍ବର ମାସ 23 ତାରିଖ ପର୍ଯ୍ୟନ୍ତ ଚାଲିବ। ତମାଖୁ ସେବନ ଅଧିକାଂଶ ଅଣସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ ହୋଇଥିବାରୁ ତମାଖୁ ବର୍ଜନ ଆଦିର ଯୁବପିଢ଼ିଙ୍କ ପାଇଁ ଆହ୍ୱାନ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ତମାଖୁ ଧୂଆଁରେ 7000ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ମଧ୍ୟରୁ 69ଟି କର୍କଟ ରୋଗର କାରଣ ହୋଇଥାଏ। ସେହିଭଳି ଧୂମହୀନ ତମାଖୁରେ 3000ରୁ ଅଧିକ ରାସାୟନିକ ପଦାର୍ଥ ମଧ୍ୟରୁ 28ଟି କର୍କଟ ରୋଗ କାରଣ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଦୁର୍ଗାପୂଜା ଭସାଣୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପାଣିପାଗ ରାଜ୍ୟରେ ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି। ଅନ୍ୟପକ୍ଷରେ ଗତ 3 ଦିନ ଧରି ତାପମାତ୍ରା 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଏକ ସକ୍ରିୟ ଗୁରୁଚାପ ପ୍ରଭାବରେ ଓଡ଼ିଶାକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି 16ଟି ସହରର ତାପମାତ୍ରା 35 ଡିଗ୍ରୀରୁ ଅଧିକ ଥିଲା। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଜଗତଜନନୀ ମା' ଦୁର୍ଗାଙ୍କର ନବମୀ ଏବଂ ଦଶମୀ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ଚାଲିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ବିଶ୍ୱରେ ଭାରତର ପ୍ରତିଷ୍ଠା କ୍ରମଶଃ ବୃଦ୍ଧି ପାଉଛି କହିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ ସୂଚିତ ବିକଳ୍ପ ଓ ଉନ୍ନତ ଫଳାଫଳର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିବାତ ଦିବସ ଏବଂ ଆଗାମୀ ଦୁଇଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ ସମ୍ଭାବନା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।